ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଆନ୍ତର୍ଜାତୀୟ ଯୋଗ ଦିବସ 2024ର 100 ଦିନର କାଉଣ୍ଟଡାଉନ୍ ଅବସରରେ ଆଜି ମହାରାଷ୍ଟ୍ରର ପୁନେଠାରେ 75 ନମ୍ବର ଦିନର କାଉଣ୍ଟଡାଉନ୍ ଥି 5 ଜାନୁ ଏତକା ଯୋଗପ୍ରେମୀ ଅଂଶଗ୍ରହଣ କରିବେ। ସାମଗ୍ରିକ ସ୍ୱାସ୍ଥ୍ୟ ଆର୍ କଲ୍ୟାଣ ଆଭିମୁଖ୍ୟ ଉପରେ ଜୋର୍ ଦେବାର ସହିତ ଯୋଗର ଶକ୍ତିକେ ନଜରଥି ରଖିକରି ଏହି ମହୋତ୍ସବଥି ଗ୍ରାମ ପ୍ରଧାନ, ଆଙ୍ଗନବାଡ଼ି ଆର୍ ଆଶାକର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଆୟୁଷ ସ୍ୱାସ୍ଥ୍ୟ କଲ୍ୟାଣ କେନ୍ଦ୍ର, ମହିଳା କଲ୍ୟାଣ ସଂଗଠନ, ସ୍କୁଲ ଛାତ୍ରଛାତ୍ରୀ ଆର୍ ଅଲଗାମାନେ ଅଂଶଗ୍ରହଣ କରିବେ ବୋଲି ଜଣାପଡ଼ିଛି। ଆୟୁଷ ମନ୍ତ୍ରଣାଳୟ ମୋରାରଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନ ସାଙ୍ଗେ ମିଶିକରି ଗଲା ମାସର 13 ତାରିଖ୍ରୁ ଆଇବା ଜୁନ୍ ମାସର 21 ତାରିଖ ତକ୍ ଦେଶର ଭିନ୍ ଭିନ୍ ବିଶ୍ୱବିଦ୍ୟାଳୟ, ଅନୁଷ୍ଠାନ ଆର୍ କଲେଜର ସାହାଯ୍ୟଥି 100 ଦିନ, 100 ସହର ଆର୍ 100 ସଂଗଠନ ଅଭିଯାନ ଆୟୋଜନ କରୁଛି। ଗ୍ରୀଷ୍ମ ପ୍ରବାହକେ ନଜରଥି ରଖିକରି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ରାଜ୍ୟର ସ୍ଥିତିର ସମୀକ୍ଷା କରବାର ସାଙ୍ଗେ ଦରକାରୀ ସତର୍କତାମୂଳକ ପଦକ୍ଷେପ ବାବଦେ ଆଲୋଚନା କରିଛନ୍। ଭୁବନେଶ୍ୱର ଲୋକସେବା ଭବନର ଭିନ୍ ଭିନ୍ ବିଭାଗର ବରିଷ୍ଠ ଅଧିକାରୀମାନଙ୍କର ଉପସ୍ଥିତି ହୋଇଥିବାର ବୈଠକନ ସବୁ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ଜରିଏ ଭାଗ ନେଇଥିଲେ। ବୈଠକଟି ରାଜ୍ୟ ଗ୍ରୀଷ୍ମ ପ୍ରବାହ ଲାଗି ଭିନ୍ ଭିନ୍ ପଦକ୍ଷେପ ନିଆଯିବାରକେ ନିଷ୍ପତ୍ତି ହୋଇଛି। ସୂଚନା ଅନୁସାରେ ଏହାଛିନି ନିର୍ବାଚନ ଚାଲିଥିବାରୁ ରାଜନୈତିକ ଦଳମାନେ ଖୋଲା ଜାଗାନ ଖୁବ୍ ସମୟ ଧରିକରି ସଭା ନାଇଁ କରବାରକେ ପରାମର୍ଶ ଦିଆଯାଇଛି। ସେନ୍ତା ସକାଳର 11ରୁ ଉପରବେଲା 3:30 ବଜା ତକ୍ ଶ୍ରମିକମାନେ ଯେନ୍ତା ଅତ୍କା ଖରାତି କାମ ନାଇଁ କରବେ ହେଟା ତଦାରଖ କରବାରକେ କୁହାଯାଇଛି। ପିଇବାର ପାଇନ୍କେ ପ୍ରାଥମିକତା ଦିଆଯିବାରକେ ସବୁ ଜାଗାନ ପାଇନ୍ ଛତର ଖୋଲବାରକେ କୁହାଯାଇଛି। ଯାତ୍ରୀବାହୀ ବସ୍ମାନଙ୍କୁ ପିଇବାର ପାଇନ୍, ଓଆର୍ଏସ୍ ପ୍ୟାକେଟ୍ ଆର୍ ପ୍ରାଥମିକ ଚିକିତ୍ସା ବାକସ ରଖବାରକେ କୁହାଯାଇଛି। ଡାକ୍ତରଖାନାମାନଙ୍କୁ ଜେନେରେଟର ରଖାଯିବାର ସାଙ୍ଗେ ଅଂଶୁଘାତ ମୁକାବିଲା ଲାଗି ଶଯ୍ୟା ପ୍ରସ୍ତୁତ ରଖବାରକେ ପରାମର୍ଶ ଦିଆଯାଇଛି। ସ୍କୁଲମାନଙ୍କୁ ଭିଲ୍ ପିଇବାର ପାଇନ୍ ଆର୍ ଓଆର୍ଏସ୍ ପ୍ୟାକେଟ୍ ରଖାଯିବାରକେ ପରାମର୍ଶ ଦିଆଯିବାର ସହିତ ବିଦ୍ୟୁତ୍ ସରବରାହନୁ ଜଲ ଯୋଗାଣ ଯେନ୍ତା ବନ୍ଦ ନାଇଁ ହେବା ହେଥିଲାଗି ବିଦ୍ୟୁତ୍ ବିତରଣ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷା ଅଧିକାର ଆଇନ ଆର୍ଟିଆଇ ଅନୁସାରେ ଘରୋଇ ସ୍କୁଲମାନଙ୍କୁ 25 ବାକ୍ ସିଟ୍ଥି ମାହାଲିଆ ନାଁ ଲେଖା ସମୟକେ ବଢ଼ାଯାଇଛି। ଏହି ଯୋଜନାଥି ବଛାଯାଇଥିବା ଛୁଆକର ଆଇବା 26 ତାରିଖ ଭିତରେ ନାଁ ଲେଖା ଯାଇପାରବା। ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫରୁ ଏ ବାବଦେ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଆର୍ ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ଚିଠି କରାଯାଇଛି। ଇନ ଜଣେଇ ଦିଆଯାଇପାରେ ଯେ 2024 ଶିକ୍ଷାବର୍ଷରେ ଆର୍ଟିଆଇ ଅନୁସାରେ ଘରୋଇ ସ୍କୁଲମାନଙ୍କୁ 25% ସିଟ୍ଥି ମାହାଲିଆ ନାଁ ଲେଖା ଲାଗି ଗଲା ମାର୍ଚ୍ଚ 22 ତାରିଖ ଦିନ ଲଟେରୀ ହୋଇଥିଲା। ହେତି ବଛାଯାଇଥିବା ଛାତ୍ରଛାତ୍ରୀମାନଙ୍କୁ ଗଲାକାଲି ତକ୍ ସ୍କୁଲଥି ନାଁ ଲେଖାବାରକେ କୁହାଯାଇଥିଲା। ହେଲେ ଖୋବ୍ଟେ ଘରୋଇ ସ୍କୁଲ ସିଟ୍ ନାଇଁନ ବୋଲି କହିକରି ଛୁଆଙ୍କର ନାଁ ନାଇଁ ଲେଖାଉଥିବାରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫରୁ ନାଁ ଲେଖା ସମୟକେ ବଢ଼ାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ତରଫରୁ ମେଟ୍ରିକ୍ ସାର୍ଟିଫିକେଟ୍ ଡିଜିଟାଇଜେସନ୍ କରାଯାଉଛି। ଡିଜିଟାଇଜେସନ୍ଥି ସାର୍ଟିଫିକେଟ୍ ତିଆରି କରବାର ଆଗରୁ ପରୀକ୍ଷାର୍ଥୀଙ୍କର ନାଁ, ବାପାଙ୍କ ନାଁ ଆର୍ ଜନ୍ମ ତାରିଖ ବାବଦ ତ୍ରୁଟି ନାଇଁ ରହିବାର ହେଥିଲାଗି ସଂଶୋଧନ କରାଇ ନେବାରକେ ବୋର୍ଡ କାର୍ଯ୍ୟାଳୟନ ତ୍ରୁଟି ସଂଶୋଧନ କ୍ୟାମ୍ପ ଖୋଲାଯାଇଛି। ହେ କ୍ୟାମ୍ପ ଆଇବା 15 ତାରିଖ ତକ୍ ଚାଲବା। ସ୍କୁଲମାନଙ୍କୁ ପ୍ରଧାନ ଶିକ୍ଷକମାନେ ହେ ସମୟ ଭିତରେ ସେମାନଙ୍କର ପରୀକ୍ଷାର୍ଥୀଙ୍କର ତଥ୍ୟ ସାଙ୍ଗେ ତ୍ରୁଟି ସଂଶୋଧନ ଲାଗି ଆବେଦନ କରିପାରିବେ ବୋଲି କୁହାଯାଇଛି। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଜିଏମ୍ୟୁନ ସଭାବକବି ଗଙ୍ଗାଧର ମେହେରଙ୍କର ଶ୍ରାଦ୍ଧ ଶତବାର୍ଷିକୀ ଅବସରରେ ଚାଲିଥିବାର ଶ୍ରଦ୍ଧା ଶତକ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସମାରୋହଟି ଜଣାଶୁଣା ହିନ୍ଦୀ କବି ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ବିଶ୍ୱବିଦ୍ୟାଳୟର କୁଳପତି କିଶୋରୀଲାଲ ବର୍ମା, ମୁଖିଆ କୁନୁଆ ଆଉ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଡକ୍ଟର ରୁଦ୍ରାଣୀ ମହାନ୍ତି ଆର୍ ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଡକ୍ଟର ବବ୍ରୁବାହନ ମହାପାତ୍ର ଆଲୋଚକ ଭାବେ ଯୋଗ ଦେଇଥିଲେ। ବୀର ସୁରେନ୍ଦ୍ର ସାଇ ବୈଷୟିକ ବିଶ୍ୱବିଦ୍ୟାଳୟ ଭିସୁଟ୍ର ଏଚ୍ନିର୍ କୁଳପତି ପ୍ରଫେସର ବଂଶୀଧର ମାଝୀଙ୍କର କାର୍ଯ୍ୟକାଳ ସର୍ବାର୍କେ ଯାଉଥିବାରୁ ନୂଆ କୁଳପତି ନିଯୁକ୍ତି ଲାଗି ଦକ୍ଷତା ବିକାଶ ଆର୍ ବୈଷୟିକ ଶିକ୍ଷା ବିଭାଗ ତରଫରୁ ପ୍ରକ୍ରିୟା ମୂଲ ହୋଇଛି। ନୂଆ କୁଳପତି ନିଯୁକ୍ତି ଲାଗି ବିଜ୍ଞପ୍ତି ବାହାରିଥିବା ବେଳେ ଆଇବାକାଲି ଆବେଦନର ସମୟ ଶେଷ ହେବା। ଇନ ଜଣାଇ ଦିଆଯାଇପାରେ ଯେ ପ୍ରଫେସର ମାଝୀ 2021 ମସିହାଥି ଭିସୁଟ୍ର କୁଳପତି ଭାବେ ନିଯୁକ୍ତି ପାଇଥିଲେ। ଦେବଗଡ଼ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କର ଅଂଶୁଘାତ ଜିଲ୍ଲାର ଗ୍ରୀଷ୍ମ ପ୍ରବାହ ଲାଗି ଅଂଶୁଘାତ ମୁକାବିଲା ଲାଗି ପ୍ରସ୍ତୁତି ବୈଠକ ହୋଇଯାଇଛି। ବୈଠକଟି ସବୁ ଡାକ୍ତରଖାନାମାନଙ୍କୁ ଅଂଶୁଘାତ ରୋଗୀଙ୍କ ଚିକିତ୍ସା ଲାଗି ଖାସ୍ ବ୍ୟବସ୍ଥା କରାଯିବାର ସାଙ୍ଗେ ଆଇବାକାଲିନୁ ଜିଲ୍ଲାର ସ୍କୁଲମାନ ସକାଳର 6:30ରୁ 10:30 ବଜେ ତକ୍ ପାଠପଢ଼ା କରାଯିବାରକେ ନିର୍ଦ୍ଦେଶ ଦିଆଯାଇଛି। ଇତାର ସାଙ୍ଗେ ଜିଲ୍ଲାର ସବୁ ଇଲାକାନ ପିଇବାର ପାଇନ୍ ବ୍ୟବସ୍ଥା କରବାର ଉପରେ ଜୋର୍ ଦିଆଯାଇଛି। ସମ୍ବଲପୁରନୁ ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବା ମଞ୍ଚର ଅଧିବେଶନର ଉଦ୍ଘାଟନୀ ହୋଇଯାଇଛି। ଉଦ୍ଘାଟନୀ କାର୍ଯ୍ୟକ୍ରମଟି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମାରୱାଡ଼ି ଯୁବା ମଞ୍ଚ ସମାଜର ସେବା ଆର୍ ସଂସ୍କାରର ପରମ୍ପରା ତିଆରି କରିଛେ ବୋଲି କହିଛନ୍। ଏଚ୍ଏନ୍ଏର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।